ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ. ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଉଭୟ ଗୃହରେ ଜାରି. ନିଟ୍ ୟୁଜି ପୁନଃ ପରୀକ୍ଷାର ଫଳ ପ୍ରକାଶ କଲା ଏନ୍ଟିଏ. ସମଗ୍ର ଦେଶରେ କାର୍ଯ୍ୟକାରୀ ହେଲା 3ଟି ନୂତନ ଅପରାଧିକ ଆଇନ. ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡର ପିଛା ମୂଲ୍ୟ 30 ଟଙ୍କା ହ୍ରାସ. ଏବଂ ଚେନ୍ନାଇ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଦଳର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଆଜି ସଂସଦର ଉଭୟ ସଦନରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଜାରି ରହିଛି. ଲୋକସଭାରେ ବିଜେପି ସାଂସଦ ଅନୁରାଗ ସିଂ ଠାକୁର ଏହି ଆଲୋଚନାରେ ଅଂଶଗ୍ରହଣ କରି ଗତ 10 ବର୍ଷ ମଧ୍ୟରେ ଲୋକଙ୍କ କଲ୍ୟାଣ ଏବଂ ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି. ସେ କହିଛନ୍ତି 25 କୋଟି ଲୋକ ଦାରିଦ୍ର୍ୟ ସୀମାରେଖାରୁ ଊର୍ଦ୍ଧ୍ୱକୁ ଉଠିଛନ୍ତି. ସରକାର 80 କୋଟି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ମାଗଣା ଖାଦ୍ୟ ଯୋଗାଇ ଦେଇଛନ୍ତି. ପୂର୍ବ ୟୁପିଏ ସରକାରକୁ ସମାଲୋଚନା କରି ସେ କହିଛନ୍ତି, କ୍ଷମତାରେ ଥିବାବେଳେ ଅର୍ଥବ୍ୟବସ୍ଥା ଦୁର୍ବଳ 5ଟି ଶ୍ରେଣୀରେ ଥିଲା, ଏବେ ଦେଶ 5ମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଖୁବ୍ ଶୀଘ୍ର ଏହା 3ୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ. ପୂର୍ବ ୟୁପିଏ ସରକାର ଦୁର୍ନୀତି, ପୁଞ୍ଜିବାଦ ଏବଂ ନୀତିଗତ ପକ୍ଷପାତ ଉପରେ କାର୍ଯ୍ୟ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି. ଏହା ପୂର୍ବରୁ ଗୃହ ଆରମ୍ଭ ହେବା ସମୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଟ୍ ପରୀକ୍ଷା ଅନିୟମିତତା ପ୍ରସଙ୍ଗ ଉଠାଇଥିଲେ। ସେ କହିଛନ୍ତି, ସଂସଦରୁ ଦେଶର ଛାତ୍ରଛାତ୍ରୀଙ୍କ ନିକଟକୁ ନିଟ୍ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ବୋଲି ଏକ ବାର୍ତ୍ତା ଯିବା ଉଚିତ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ସଂସଦର କାର୍ଯ୍ୟପ୍ରଣାଳୀ କିଛି ନିୟମ ଓ ପରମ୍ପରାକୁ ଆଧାର କରି ଚାଲିଛି। ରାଷ୍ଟ୍ରପତିଙ୍କ ଧନ୍ୟବାଦ ଅର୍ପଣ ପରେ ଯେକୌଣସି ଆଲୋଚନା କରାଯିବା ଉଚିତ ବୋଲି ସେ ବିରୋଧୀଙ୍କୁ ଅନୁରୋଧ କରିଛନ୍ତି। ପରେ ବିରୋଧୀ ଦଳର ସଦସ୍ୟମାନେ ନିଟ୍ ପ୍ରସଙ୍ଗ ନେଇ କକ୍ଷତ୍ୟାଗ କରିଥିଲେ। ରାଜ୍ୟସଭାରେ ଆଜି ଗୃହ ଆରମ୍ଭ ହେବା ପରେ ଉପରାଷ୍ଟ୍ରପତି ତଥା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ବିରୋଧୀ ସଦସ୍ୟଙ୍କ ଦ୍ୱାରା ଦିଆଯାଇଥିବା ଗୃହସ୍ଥଗିତ ନୋଟିସ୍କୁ ଅଗ୍ରାହ୍ୟ କରିଥିଲେ। ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ସମ୍ବୋଧନଗୁଡ଼ିକ ଦୂରଦୃଷ୍ଟି ସମ୍ପନ୍ନ ହେବା ଦରକାର। ଗରିବ, ଦଳିତ ଏବଂ ସଂଖ୍ୟାଲଘୁଙ୍କ ପାଇଁ କୌଣସି ପ୍ରସଙ୍ଗ ନାହିଁ ବୋଲି ସେ କହିଛନ୍ତି। ଶ୍ରୀ ଖଡ୍ଗେ ସଂସଦ ଭବନ ପରିସରରେ ମହାତ୍ମା ଗାନ୍ଧୀ, ଡକ୍ଟର ବିଆର୍ ଆମ୍ବେଦକର ଏବଂ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତିଗୁଡ଼ିକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିବା ପ୍ରସଙ୍ଗ ନେଇ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଟିପ୍ପଣୀକୁ ଆଲୋଚନା ପାଇଁ ସମାଲୋଚନା ଠିକ୍ ନୁହେଁ ବୋଲି ଜଗଦୀପ ଧନଖଡ଼ କହି ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କାର ବିଶିଷ୍ଟ ରାଜନେତା ତଥା ତାମିଲ ନ୍ୟାସନାଲ୍ ଆଲାଏନ୍ସର ନେତା ଆର୍ ସମ୍ପଥନ୍ଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ତାଙ୍କ ସହ ସାକ୍ଷାତ ଆଲୋଚନା ସ୍କୃତି ସର୍ବଦା ମନେ ରହିବ। ସେ କହିଛନ୍ତି, ଆର୍ ସମ୍ପଥନ୍ ନିରନ୍ତର ଭାବେ ଶ୍ରୀଲଙ୍କାର ତାମିଲ ନାଗରିକଙ୍କ ପାଇଁ ଶାନ୍ତି, ସୁରକ୍ଷା, ସମାନତା, ନ୍ୟାୟ ଏବଂ ସମ୍ମାନର ଜୀବନ ପାଇଁ ପ୍ରୟାସ ଜାରି ରଖିଥିଲେ। ଶ୍ରୀ ମୋଦି କହିଛନ୍ତି, ଶ୍ରୀଲଙ୍କା ଏବଂ ଭାରତରେ ତାଙ୍କର ବନ୍ଧୁ ଓ ଅନୁଗାମୀମାନେ ତାଙ୍କୁ ମନେ ପକାଇବେ। ପ୍ରଧାନମନ୍ତ୍ରୀ ଆର୍ ସମ୍ପଥନ୍ଙ୍କ ପରିବାର ଏବଂ ତାଙ୍କର ବନ୍ଧୁଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ବିଶିଷ୍ଟ ନେତା ଆର୍ ସମ୍ପଥନ୍ ଶ୍ରୀଲଙ୍କାର ସଂସଦରେ 6 ଥର ପାଇଁ ନିର୍ବାଚିତ ହୋଇଥିଲେ ଏବଂ ବିରୋଧୀ ଦଳ ନେତା ଭାବରେ କାର୍ଯ୍ୟ ତୁଲାଇଥିଲେ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ନିଟ୍ ୟୁଜି ପୁନଃ ପରୀକ୍ଷା ଦେଇଥିବା 1,563 ଜଣ ପରୀକ୍ଷାର୍ଥୀଙ୍କର ପରୀକ୍ଷା ଫଳ ପ୍ରକାଶ କରିଛି। ଏହି ପରୀକ୍ଷାର୍ଥୀଙ୍କୁ ମିଶାଇ ଅନ୍ୟ ସମସ୍ତ ପରୀକ୍ଷାର୍ଥୀଙ୍କର ସଂଶୋଧିତ ପରୀକ୍ଷା ଫଳ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। 1,563 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 813 ଜଣ ପରୀକ୍ଷାର୍ଥୀ ପୁନଃ ପରୀକ୍ଷା ଦେଇଥିଲେ। ପରୀକ୍ଷାର୍ଥୀମାନେ exam.nta.ac.in/NEET ୱେବ୍ସାଇଟ୍କୁ ଲଗ୍ଇନ୍ କରି ସଂଶୋଧିତ ପରୀକ୍ଷା ଫଳ ପାଇପାରିବେ। ସୁପ୍ରିମକୋର୍ଟଙ୍କ ଦ୍ୱାରା 1,563 ଜଣ ପରୀକ୍ଷାର୍ଥୀଙ୍କୁ ପୁନଃ ପରୀକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେବା ପରେ ଗତମାସ 23 ତାରିଖରେ ଏନ୍ଟିଏ ପକ୍ଷରୁ ପୁନଃ ପରୀକ୍ଷା କରାଯାଇଥିଲା। ପୁନଃ ପରୀକ୍ଷା ବଦଳରେ ଅନୁଗ୍ରହ ମାର୍କ ବିନା ସେମାନଙ୍କର ମୂଳ ପରୀକ୍ଷାଫଳ ବଳବତ୍ତର ରଖିବାକୁ ପରୀକ୍ଷାର୍ଥୀଙ୍କୁ ଏନ୍ଡିଏ ପକ୍ଷରୁ ବିକଳ୍ପ ଦିଆଯାଇଥିଲା।
ଶୀଘ୍ର ଦେଶରୁ ଦୂରେଇ ଯିବ ଶପଥ ନେଇଛି ଭାରତ ସରକାର ଏଇ ରୋଗର ବିନାଶ ହବ ଆମେ ବି ପରୀକ୍ଷା କରି ନିଜ କର୍ତ୍ତବ୍ୟ ପାଳନ କରିବା।
ସିକିଲ୍ ସେଲ୍ ରୋଗ ଏକ ବଂଶାନୁକ୍ରମିକ ରୋଗ ଅଟେ। ଆନିମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ତୀବ୍ର ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠି ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନିମିଆ ହୋଇଥାଇପାରେ। ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏହାକୁ ସମାପ୍ତ କରିବା ପାଇଁ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଜି ହିଁ ନିଜର ନିକଟତମ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟରକୁ ଯାଇ ପରୀକ୍ଷା କରାଇ ନିଅନ୍ତୁ।
ଦେଶରେ ଆଜିଠାରୁ ତିନୋଟି ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ ହୋଇଛି। ସେଗୁଡ଼ିକ ହେଲା ଭାରତୀୟ ନ୍ୟାୟ ସଂହିତା 2023, ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023 ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ 2023। ଏହି ନୂତନ ଆଇନ ଅନୁଯାୟୀ ଅନ୍ଲାଇନ୍ ଏଫ୍ଆଇଆର୍ ବ୍ୟବସ୍ଥା ଯେକୌଣସି ଥାନାରେ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇପାରିବ। ସେହିଭଳି ଗିରଫ ସମୟରେ କଥିତ ଅଭିଯୁକ୍ତ ନିଜ ମନ ମୁତାବକ ବ୍ୟକ୍ତିଙ୍କୁ ପରିସ୍ଥିତି ନେଇ ଅବଗତ କରାଇବାର ଅଧିକାର ରହିଛି। ମହିଳା ଏବଂ ଶିଶୁଙ୍କ ସୁରକ୍ଷା କ୍ଷେତ୍ରରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଆଇନରେ ବିଶେଷ ନୀତିନିୟମ ପ୍ରଣୟନ କରାଯାଇଛି। ନ୍ୟାୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ପ୍ରଯୁକ୍ତିବିଦ୍ୟା ତଥା ଆଧୁନିକ ଯୋଗାଯୋଗ ବ୍ୟବସ୍ଥାକୁ ମଧ୍ୟ ଏହି ଆଇନରେ ଅନ୍ତର୍ଭୁକ୍ତ କରାଯାଇଛି। ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆଜି ନୂଆଦିଲ୍ଲୀରେ ଜାତୀୟ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କର୍ତ୍ତବ୍ୟ ସମୟରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସାହସୀ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଜେନେରାଲ ଦ୍ୱିବେଦୀ କହିଛନ୍ତି, ଭାରତୀୟ ସେନାର ନେତୃତ୍ୱ ନେବା ତାଙ୍କ ପାଇଁ ଏକ ଗର୍ବ ଓ ଗୌରବର ସମୟ। ସେ ସେନାର ଆଧୁନିକରଣ ପାଇଁ ଆହ୍ୱାନ ଦେବା ସହ ଆତ୍ମନିର୍ଭରତା ପାଇଁ ସ୍ୱଦେଶୀ ପଦକ୍ଷେପ, ପ୍ରଣାଳୀ ଏବଂ ଉପକରଣକୁ ପ୍ରୋତ୍ସାହନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଜେନେରାଲ ଦ୍ୱିବେଦୀ ନାଗରିକମାନଙ୍କୁ ମଧ୍ୟ ଆଶ୍ୱାସନା ଦେଇ କହିଛନ୍ତି, ଭାରତୀୟ ସେନା ସମସ୍ତ ଆହ୍ୱାନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଏବଂ ସକ୍ଷମ ରହିଛି। ତୈଳ ବିପଣନ କମ୍ପାନୀଗୁଡ଼ିକ ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ 30 ଟଙ୍କା ହ୍ରାସ କରିଛନ୍ତି। 19 କିଲୋଗ୍ରାମ ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ ଆଜିଠାରୁ ଲାଗୁ ହେବ। ମୂଲ୍ୟ ହ୍ରାସ ଯୋଗୁଁ ଦିଲ୍ଲୀରେ 19 କିଲୋଗ୍ରାମ ଏଲ୍ପିଜି ସିଲିଣ୍ଡରର ଖୁଚୁରା ବିକ୍ରି ମୂଲ୍ୟ 1646 ଟଙ୍କା ହେବ। ଗତମାସରେ ଖୁଚୁରା ଏଲ୍ପିଜି ସିଲିଣ୍ଡରର ମୂଲ୍ୟ 69.50 ଟଙ୍କା ହ୍ରାସ ପାଇ 1676 ଟଙ୍କା ହୋଇଥିଲା। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ଆଜି ରାତି 9:30 ପ୍ରସାରିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ଆଲୋଚନା କରାଯିବ। ଏହାର ଶୀର୍ଷକ ରହିଛି, ସବ୍କେ ଘର୍ କେ ସପ୍ନେ କୋ ସାକାର କର୍ତ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଗ୍ରାମ ଉନ୍ନୟନ ମନ୍ତ୍ରଣାଳୟର ଉପମହାନିର୍ଦ୍ଦେଶକ ଗୟା ପ୍ରସାଦ ଏବଂ କେନ୍ଦ୍ର ଆବାସ ଏବଂ ସହରୀ ବ୍ୟାପାର ମନ୍ତ୍ରଣାଳୟର ଉପସଚିବ କୁଲଦୀପ ନାରାୟଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୋତାମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। ଶ୍ରୋତାମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କିତ ପ୍ରଶ୍ନ 011-234-21050 ଏବଂ 233-14444 ଫୋନ୍ ନମ୍ଘରରେ କଲ୍ କରି ପଚାରିପାରିବେ। ଶ୍ରୋତାମାନେ ହ୍ୱାଟ୍ସଆପ୍ ନମ୍ଘର 9289-940044 ମଧ୍ୟ ପ୍ରଶ୍ନ ପଚାରିପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀର ଗୋଲ୍ଡ ଚ୍ୟାନେଲ ନ୍ୟୁଜ୍ ଅନ୍ ଏୟାର୍ର ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରସାରଣ କରାଯିବ। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଚାଲିଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଆଜି ଚତୁର୍ଥ ଦିନର ଖେଳରେ ସମ୍ଭାଦ ପ୍ରସ୍ତୁତ ହେଲା ବେଳକୁ ଦକ୍ଷିଣ ଆଫ୍ରିକା ତା'ର ଦ୍ୱିତୀୟ ଇନିଂସ୍ରେ 7 ୱିକେଟ୍ରେ 230 ରନ୍ ସଂଗ୍ରହ କରିଛି। ଚତୁର୍ଥ ଦିନର ଖେଳରେ ଦକ୍ଷିଣ ଆଫ୍ରିକା ଗତକାଲିର 2 ୱିକେଟ୍ ହରାଇ 232 ରନ୍ରୁ ଆରମ୍ଭ କରିଥିଲା। ମୁଖ୍ୟ ସମ୍ଭାଦ ପୁଣି ଥରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଉଭୟ ଗୃହରେ ଜାରି। ନିଟ୍ ୟୁଜି ପୁନଃ ପରୀକ୍ଷାର ଫଳ ପ୍ରକାଶ କଲା ଏନ୍ଟିଏ। ସମଗ୍ର ଦେଶରେ କାର୍ଯ୍ୟକାରୀ ହେଲା 3 ନୂତନ ଅପରାଧିକ ଆଇନ। ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡର ପିଛା ମୂଲ୍ୟ 30 ଟଙ୍କା ହ୍ରାସ ଏବଂ ଚେନ୍ନାଇ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଦଳର ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଜାରି। ସମ୍ବାଦ ଶେଷ ହେଲା।